ହ୍ୟାଲୋ, ନମସ୍କାର। ମୁଁ ଭାବିନୀ ପ୍ରଧାନ ୱାର୍ଡରୁ କହୁଛି ଯେ ସାର, ଆମର ଡ୍ରେନ ଦେଢ ବର୍ଷ ହେଲାଣି, କାହିଁ ସଫା କରୁନ? ବାରଭୁଜା ବସ୍ତି 63 ନମ୍ବର ୱାର୍ଡ। ଆଉ ତାପରେ ମୁଁ ଭାବିନୀ ପ୍ରଧାନ, ଆମର ଡ୍ରେନ ସଫା ହଉନି, ଦେଢ ବର୍ଷ ହେଇଗଲାଣି, ବନ୍ଧ ହଉଛି, ଆଉ ଟିକେ ସଫା କଲେ ଆମ ସାଇରେ ଖୁସି ହବୁ, ସମୁଦ୍ର ଟିକେ ଶାନ୍ତିରେ ରହିବୁ।